ଓମ୍ ଶାନ୍ତି। 2/9/2025 ମହାବାକ୍ୟ। ବାବା କହୁଛନ୍ତି, ମିଠେ ବଚେ, ତୁମେମାନେ ବିଶ୍ୱରେ ଶାନ୍ତି ସ୍ଥାପନା କରିବା ପାଇଁ ନିମିତ୍ତ ଅଟ, ସେଥିପାଇଁ ତୁମମାନଙ୍କୁ କେବେ ବି ଅଶାନ୍ତ ହେବା ଉଚିତ ନୁହେଁ। ଆଜିର ପ୍ରଶ୍ନ, ବାବା କେଉଁ ସନ୍ତାନମାନଙ୍କୁ ଫର୍ମାନ ବର୍ଦ୍ଦାର ଅର୍ଥାତ୍ ଆଜ୍ଞାକାରୀ ସନ୍ତାନ ବୋଲି କହୁଛନ୍ତି? ବାବା କେଉଁ ସନ୍ତାନମାନଙ୍କୁ ଫର୍ମାନ ବର୍ଦ୍ଦାର ଅର୍ଥାତ୍ ଆଜ୍ଞାକାରୀ ସନ୍ତାନ ବୋଲି କହୁଛନ୍ତି? ଉତ୍ତର, ବାବାଙ୍କ ଠାରୁ ଯେଉଁ ମୁଖ୍ୟ ଜ୍ଞାନ ମିଳିଛି କି ପିଲାମାନେ ଅମୃତ ବେଳାରେ ଉଠି ବାବାଙ୍କୁ ମନେ ପକାଅ। ଯେଉଁମାନେ ଏହି ମୁଖ୍ୟ ଆଦେଶକୁ ପାଳନ କରିଥାନ୍ତି, ସକାଳୁ ସକାଳୁ ଉଠି ସ୍ନାନ ଇତ୍ୟାଦି କରି ଫ୍ରେଶ ହୋଇ ନିର୍ଦ୍ଧାରିତ ସମୟରେ ଯୋଗର ଯାତ୍ରାରେ ରହିଥାନ୍ତି, ବାବା ସେହିମାନଙ୍କୁ ସୁପୁତ୍ର ବା ଆଜ୍ଞାକାରୀ ବୋଲି କହୁଛନ୍ତି। ସେହିମାନେ ହିଁ ଭବିଷ୍ୟତରେ ରାଜା ହେବେ। କୁପୁତ୍ର ସନ୍ତାନମାନେ ତ ଝାଡ଼ୁ ଲଗାଇବେ। ଓମ୍ ଶାନ୍ତି। ଏହାର ଅର୍ଥ ତ ସନ୍ତାନମାନଙ୍କୁ ବୁଝାଯାଇଛି, ଓମ୍ ଅର୍ଥାତ୍ ମୁଁ ଆତ୍ମା ଅଟେ। ଏପରି ତ ସମସ୍ତେ କହୁଛନ୍ତି, ଜୀବ ଆତ୍ମା ନିଶ୍ଚୟ ଅଛନ୍ତି ଏବଂ ସବୁ ଆତ୍ମାମାନଙ୍କର ପିତା ଜଣେ ହିଁ ଅଟନ୍ତି, ଶରୀରର ପିତା ଅଲଗା ଅଲଗା ହୋଇଥାନ୍ତି। ଏ କଥା ମଧ୍ୟ ପିଲାମାନଙ୍କର ବୁଦ୍ଧିରେ ରହିଛି ଯେ ଲୌକିକ ପିତାଙ୍କ ଠାରୁ ଦେହର ସୀମିତ ଏବଂ ପାରଲୌକିକ ପିତାଙ୍କ ଠାରୁ ବେହଦର ଅସୀମିତ ସମ୍ପତ୍ତି ମିଳୁଛି। ବର୍ତ୍ତମାନ ମନୁଷ୍ୟମାନେ ଚାହୁଁଛନ୍ତି ବିଶ୍ୱରେ ଶାନ୍ତି ହେଉ। ଯଦି ଶାନ୍ତି ନିମନ୍ତେ ଚିତ୍ର ମାଧ୍ୟମରେ ବୁଝାଉଛନ୍ତି, ତେବେ ଶାନ୍ତି ପାଇଁ କଳିଯୁଗର ଅନ୍ତ ଓ ସତ୍ୟଯୁଗର ଆଦିର ସଙ୍ଗମ ପାଖକୁ ନେଇଯିବା ଦରକାର। ଏହା ହେଉଛି ସତ୍ୟଯୁଗ ନୂଆ ଦୁନିଆ। ସେଠାରେ ଏକ ଧର୍ମ ରହୁଥିବାରୁ ପବିତ୍ରତା, ଶାନ୍ତି, ସୁଖ ସବୁ ରହିଛି। ତାକୁ ସ୍ୱର୍ଗ ବୋଲି କୁହାଯାଉଛି। ଏ କଥା ତ ସମସ୍ତେ ମାନିବେ। ନୂଆ ଦୁନିଆରେ ସୁଖ ଅଛି, ଦୁଃଖ ରହିପାରିବ ନାହିଁ। କାହାକୁ ବୁଝାଇବା ମଧ୍ୟ ବହୁତ ସହଜ ଅଟେ। ଶାନ୍ତି ଏବଂ ଅଶାନ୍ତିର କଥା ଏହି ବିଶ୍ୱରେ ଥାଏ, ତାହା ହେଉଛି ନିର୍ବାଣ ଧାମ, ଯେଉଁଠି ଶାନ୍ତି ଅଶାନ୍ତିର ପ୍ରଶ୍ନ ହିଁ ଉଠିପାରିବ ନାହିଁ। ପିଲାମାନେ ଯେତେବେଳେ ଭାଷଣ କରୁଛନ୍ତି, ପ୍ରଥମେ ପ୍ରଥମେ ବିଶ୍ୱର ଶାନ୍ତିର କଥା ଉଠାଇବା ଦରକାର। ମନୁଷ୍ୟ ଶାନ୍ତି ପ୍ରତିଷ୍ଠା ପାଇଁ ବହୁତ ପ୍ରୟାସ କରୁଛନ୍ତି, ସେମାନଙ୍କୁ ପୁରସ୍କାର ମଧ୍ୟ ମିଳୁଛି। ବାସ୍ତବରେ ଏଥିରେ କୌଣସି ଦୌଡ଼ା ଦୌଡ଼ି କରିବାର କଥା ହିଁ ନାହିଁ। ବାବା କହୁଛନ୍ତି, କେବଳ ନିଜ ସ୍ୱଧର୍ମରେ ସ୍ଥିତ ହୋଇ ରହିଲେ ବିକର୍ମ ବିନାଶ ହୋଇଯିବ, ସ୍ୱଧର୍ମରେ ସ୍ଥିତ ହେଲେ ଶାନ୍ତି ହୋଇଯିବ। ତୁମେ ହିଁ ହେଉଛ ସର୍ବଦା ଶାନ୍ତ ବାବାଙ୍କର ସନ୍ତାନ। ଏହି ସମ୍ପତ୍ତି ତାଙ୍କଠାରୁ ମିଳୁଛି, ତାହାକୁ କେହି ମୁଖ୍ୟ ବୋଲି କହିପାରିବେ ନାହିଁ। ମୁଖ୍ୟ ଭଗବାନଙ୍କୁ ମଧ୍ୟ ମିଳିପାରିବ ନାହିଁ, ଭଗବାନଙ୍କୁ ମଧ୍ୟ ଅଭିନୟ କରିବାକୁ ପଡୁଛି। କହୁଛନ୍ତି, ପ୍ରତି କଳ୍ପ ଅର୍ଥାତ୍ କଳ୍ପର ସଙ୍ଗମ ଯୁଗରେ ମୁଁ ଆସେ। ଯେତେବେଳେ ଭଗବାନଙ୍କୁ ମଧ୍ୟ ମୁଖ୍ୟ ମିଳୁନାହିଁ, ତେବେ ପିଲାମାନେ କିପରି ମୁଖ୍ୟ ପ୍ରାପ୍ତି କରିପାରିବେ? ଏହିସବୁ କଥାକୁ ସାରା ଦିନ ବିଚାର ସାଗର ମନ୍ଥନ କରିବା ଉଚିତ। ବାବା ତ କେବଳ ତୁମ ସନ୍ତାନମାନଙ୍କୁ ହିଁ ବୁଝାଉଛନ୍ତି, ତୁମ ସନ୍ତାନମାନଙ୍କର ବୁଝାଇବାର ଅଧିକ ଅଭ୍ୟାସ ରହିଛି। ଶିବ ବାବା ବୁଝାଉଛନ୍ତି, ତେଣୁ ତୁମେ ସବୁ ବ୍ରାହ୍ମଣମାନେ ହିଁ ବୁଝିପାରୁଛ। ତୁମକୁ ହିଁ ବିଚାର ସାଗର ମନ୍ଥନ କରିବାକୁ ହେବ। ତୁମେମାନେ ସେବାରେ ଉପସ୍ଥିତ ଅଛ, ତୁମକୁ ତ ବହୁତ ବୁଝାଇବାକୁ ପଡୁଛି। ଦିନ ରାତି ସେବାରେ ରହିଛି, ସାରା ଦିନ ମ୍ୟୁଜିୟମକୁ ବୁଝିବାକୁ ଆସୁଥିବେ, କେଉଁଠି କେଉଁଠି ରାତି 10-11 ପର୍ଯ୍ୟନ୍ତ ମଧ୍ୟ ଆସୁଛନ୍ତି। ସକାଳୁ 4ଟାରୁ ମଧ୍ୟ କେଉଁଠି କେଉଁଠି ପିଲାମାନେ ସେବାରେ ଲାଗି ପଡୁଛନ୍ତି। ଏହା ତ ହେଉଛି ଘର, ଯେତେବେଳେ ଚାହିଁବ ସେତେବେଳେ ଆସିପାରିବ। ସେଣ୍ଟରକୁ ବାହାରୁ ଦୂର ଦୂରାନ୍ତରରୁ ଆସୁଛନ୍ତି, ତେଣୁ ତାଙ୍କ ପାଇଁ ନିର୍ଦ୍ଦିଷ୍ଟ ସମୟ ରଖିବାକୁ ପଡୁଛି। ଏଠାରେ ତ ଯେକୌଣସି ସମୟରେ ପିଲା ଉଠିପାରିବେ, କିନ୍ତୁ ଏପରି ସମୟରେ ତ ପଢ଼ିବା ଉଚିତ ନୁହେଁ, ଯେତେବେଳେ କି ପିଲାମାନେ ଉଠିବେ ଏବଂ ଢୁଳାଇବେ, ସେଥିପାଇଁ ସକାଳର ସମୟ ରଖାଯାଇଥାଏ। ଏହାଦ୍ୱାରା ସ୍ନାନ ଆଦି କରି ଆସିବେ, ତଥାପି ବି ଠିକ୍ ସମୟରେ ନ ଆସିଲେ ତାଙ୍କୁ ଆଜ୍ଞାକାରୀ କୁହାଯାଇ ପାରିବ ନାହିଁ। ଲୌକିକ ବାପାଙ୍କର ମଧ୍ୟ ସୁପୁତ୍ର ଏବଂ କୁପୁତ୍ର ରହିଥାନ୍ତି ନା? ବେହଦ୍ର ବାବାଙ୍କର ମଧ୍ୟ ସେହିପରି ରହିଛନ୍ତି। ସୁପୁତ୍ର ଯାଇ ରାଜା ହେବେ, କୁପୁତ୍ର ଯାଇ ଝାଡ଼ୁଗଦାର ହେବେ। ସବୁ ତ ଜଣାପଡ଼ି ଯାଉଛି ନା? ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ବିଷୟରେ ମଧ୍ୟ ବୁଝାଯାଉଛି। ଶ୍ରୀକୃଷ୍ଣ ଜନ୍ମ ଯେତେବେଳେ ହୋଇଥାଏ ସେତେବେଳେ ଯାଇ ସ୍ୱର୍ଗ ହୋଇଥାଏ, ଏକ ହିଁ ରାଜ୍ୟ ହୋଇଥାଏ। ବିଶ୍ୱରେ ଶାନ୍ତି ରହିବ, ସ୍ୱର୍ଗରେ ବହୁତ କମ ମନୁଷ୍ୟ ରହିବେ, ତାହା ହିଁ ହେଉଛି ନୂଆ ଦୁନିଆ। ସେଠାରେ ଅଶାନ୍ତି ହୋଇପାରିବ ନାହିଁ। ଶାନ୍ତି ସେହି ସମୟରେ ଥାଏ ଯେବେ ଏକ ଧର୍ମ ରହିଥାଏ, ଯେଉଁ ଧର୍ମ ବାବା ସ୍ଥାପନା କରୁଛନ୍ତି। ପରେ ଯେତେବେଳେ ଅନ୍ୟ ସବୁ ଧର୍ମ ଆସିଥାଏ ଅଶାନ୍ତି ହୋଇଥାଏ, ସେଠାରେ ଶାନ୍ତି ହିଁ ଥାଏ, କାରଣ କୋଳ କଳା ସମ୍ପୂର୍ଣ୍ଣ ଅଟନ୍ତି ନା। ଚନ୍ଦ୍ରମା ମଧ୍ୟ ଯେବେ ସମ୍ପୂର୍ଣ୍ଣ ହୋଇଥାଏ ତେବେ କେତେ ଶୋଭା ପାଇଥାଏ, ତାହାକୁ ପୂର୍ଣ୍ଣିମା କୁହାଯାଏ। ତ୍ରେତାୟାରେ ତିନି ଚତୁର୍ଥାଂଶ କୁହାଯିବ, ଖଣ୍ଡିତ ହୋଇଗଲା ନା, ଦୁଇ କଳା କମ୍ ହୋଇଗଲା। ସମ୍ପୂର୍ଣ୍ଣ ଶାନ୍ତି ସତ୍ୟଯୁଗରେ ରହିଥାଏ। ପଚିଶ ଶତକଡ଼ା ପୁରୁଣା ସୃଷ୍ଟି ହେଲେ କିଛି ନା କିଛି ଖିଟ୍ପିଟ୍ ହେବ। ଦୁଇ କଳା କମ୍ ହେବା ଦ୍ୱାରା ଶୋଭା କମ୍ ହୋଇଗଲା। ସ୍ୱର୍ଗରେ ବିଲକୁଲ ଶାନ୍ତି, ନର୍କରେ ବିଲକୁଲ ଅଶାନ୍ତି ଥାଏ। ଏହି ସମୟରେ ହିଁ ମନୁଷ୍ୟମାନେ ବିଶ୍ୱରେ ଶାନ୍ତି ଚାହୁଁଛନ୍ତି। ଏହା ପୂର୍ବରୁ ଏହି କଥା ନଥିଲା ଯେ ବିଶ୍ୱରେ ଶାନ୍ତି ହେଉ। ଏବେ ପ୍ରସଙ୍ଗ ଉଠୁଛି, କାହିଁକି ନା ବିଶ୍ୱରେ ଶାନ୍ତି ସ୍ଥାପନା ହେଉଛି। ଆତ୍ମା ଚାହୁଁଛି ଯେ ବିଶ୍ୱରେ ଶାନ୍ତି ହେବା ଦରକାର। ମନୁଷ୍ୟ ତ ଦେହ ଅଭିମାନରେ ରହିଥିବା କାରଣରୁ କେବଳ କହୁଛନ୍ତି ବିଶ୍ୱରେ ଶାନ୍ତି ହେଉ। ଚଉରାଶୀ ଜନ୍ମ ଏବେ ପୁରା ହେଲା, ଏ କଥା ବାବା ହିଁ ଆସି ବୁଝାଉଛନ୍ତି, ବାବାଙ୍କୁ ହିଁ ମନେ ପକାଉଛନ୍ତି। ସେ କେବେ କେଉଁ ରୂପରେ ଆସି ସ୍ୱର୍ଗର ସ୍ଥାପନା କରିବେ? ତାଙ୍କର ନାମ ହିଁ ହେଉଛି ସ୍ୱର୍ଗର ରଚୟିତା ଈଶ୍ୱର ପିତା। ଏ କଥା କାହାକୁ ବି ଜଣା ନାହିଁ। ସ୍ୱର୍ଗ କିପରି ରଚନା କରୁଛନ୍ତି? ଶ୍ରୀକୃଷ୍ଣ ତ ରଚନା କରିପାରିବେ ନାହିଁ, ତାଙ୍କୁ ଦେବତା କୁହାଯାଉଛି। ମନୁଷ୍ୟ ଦେବତାମାନଙ୍କୁ ନମସ୍କାର କରିଥାନ୍ତି, ସେମାନଙ୍କ ପାଖରେ ଦୈବୀ ଗୁଣ ଥିବାରୁ ଦେବତା କୁହାଯାଉଛି। ଭଲ ଗୁଣ ଥିବା ବ୍ୟକ୍ତିଙ୍କୁ କହିଥାନ୍ତି ନା, ଇଏ ତ ଦେବତା ଭଳି ଅଟନ୍ତି। ଯିଏ ଲଢ଼େଇ ଝଗଡ଼ା କରିଥାନ୍ତି ତାଙ୍କୁ ଅସୁର ବୋଲି କହିଥାନ୍ତି। ପିଲାମାନେ ଜାଣିଛନ୍ତି ଆମେ ବେହଦ ବାବାଙ୍କ ସମ୍ମୁଖରେ ବସି, ତେଣୁ ପିଲାମାନଙ୍କର ଚାଲି ଚଳନି କେତେ ଭଲ ହେବା ଦରକାର। ଅଜ୍ଞାନ କାଳରେ ବି ବ୍ରହ୍ମା ବାବା ଦେଖିଛନ୍ତି, ଛଅ ସାତଟି କୁଟୁମ୍ବ ଏକତ୍ର ରହିଥାନ୍ତି, ଏକଦମ ଖିରଖଣ୍ଡ ହୋଇ ସ୍ନେହରେ ରହିଥାନ୍ତି। କେଉଁଠି କେଉଁଠି ଘରେ କେବଳ ଦୁଇ ଜଣ ଥିଲେ ମଧ୍ୟ ଲଢ଼େଇ ଝଗଡ଼ା କରିଥାନ୍ତି। ତେବେ ତୁମେ ହେଉଛ ଈଶ୍ୱରୀୟ ସନ୍ତାନ, ବହୁତ ବହୁତ ଖିରଖଣ୍ଡ ହୋଇ ମଧୁର ସମ୍ପର୍କ ମଧ୍ୟରେ ରହିବା ଉଚିତ। ସତ୍ୟଯୁଗରେ ଖିରଖଣ୍ଡ ଅର୍ଥାତ୍ ସମ୍ବନ୍ଧ ମଧୁର ରହିବ। ଏଠାରେ ତୁମେ ଖିରଖଣ୍ଡ ହୋଇ ରହିବା ଦେଖୁଥିବାରୁ ବହୁତ ସ୍ନେହର ସହିତ ରହିବା ଦରକାର। ବାବା କହୁଛନ୍ତି ନିଜ ଭିତରେ ଯାଞ୍ଚ କର, ମୁଁ କୌଣସି ବିକର୍ମ କରୁନାହିଁ ତ, କାହାକୁ ଦୁଃଖ ଦେଇନାହିଁ ତ? ଏପରି ବସି ନିଜକୁ କେହି ଯାଞ୍ଚ କରୁନାହାନ୍ତି, ଏହା ବୁଦ୍ଧିର କଥା ଅଟେ। ତୁମେ ସନ୍ତାନମାନେ ହିଁ ବିଶ୍ୱର ଶାନ୍ତି ସ୍ଥାପନା କରୁଛ। ଯଦି ଘରେ ଅଶାନ୍ତି କରୁଥିବେ ତେବେ ବିଶ୍ୱର ଶାନ୍ତି ପୁଣି କିପରି ସ୍ଥାପନ କରିବେ? ଘରେ ଜନ୍ମିତ ସନ୍ତାନ ଯଦି ହଇରାଣ କରେ ତେବେ କହିଥାନ୍ତି ଇଏ ତ ମରିଗଲେ ଭଲ, କୌଣସି ଅଭ୍ୟାସରେ ଅଭ୍ୟସ୍ତ ହୋଇଗଲେ ତାହା ପକ୍କା ହୋଇଯାଇଥାଏ। ଏ କଥା ବୁଦ୍ଧିରେ ରହୁନାହିଁ ଯେ ଆମେ ତ ଅବିନାଶୀ ବାବାଙ୍କର ସନ୍ତାନ ଅଟୁ, ଆମକୁ ତ ବିଶ୍ୱର ଶାନ୍ତି ସ୍ଥାପନ କରିବାକୁ ହେବ। ଶିବ ବାବାଙ୍କ ସନ୍ତାନ ହୋଇ ଯଦି ଅଶାନ୍ତ ହେଉଛ ତେବେ ଶିବ ବାବାଙ୍କ ପାଖକୁ ଆସ, ସେ ତ ହୀରା ସଦୃଶ, ସେ ତୁରନ୍ତ ତୁମକୁ ଉପାୟ ବତାଇ ଦେବେ ଯେ ତୁମେ ଏହିପରି ଭାବେ ଶାନ୍ତ ହୋଇ ରହିପାରିବ, ଶାନ୍ତିରେ ରହିବାର ମାର୍ଗ ଦର୍ଶନ କରାଇବେ। ଏପରି ବହୁତ ରହିଛନ୍ତି ଯାହାଙ୍କର ଚଳନୀ ଦେବତ୍ୱ ବା ଦୈବୀ କୁଳ ସଦୃଶ ନୁହେଁ। ତୁମେ ଏବେ ପ୍ରସ୍ତୁତ ହେଉଛ ପବିତ୍ର ସୁନ୍ଦର ଦୁନିଆକୁ ଯିବା ପାଇଁ। ଏହା ଦୁର୍ଗନ୍ଧ ଦୁନିଆ, ବେଶ୍ୟାଳୟ ଅଟେ, ଏହା ପ୍ରତି ଘୃଣା ଆସୁଛି। ବିଶ୍ୱରେ ଶାନ୍ତି ତ ନୂଆ ଦୁନିଆରେ ରହିବ, ସଙ୍ଗମରେ ଶାନ୍ତି ହୋଇପାରିବ ନାହିଁ। ଏଠାରେ ଶାନ୍ତ ରହିବା ପାଇଁ ପୁରୁଷାର୍ଥ କରୁଛନ୍ତି, ପୁରା ପୁରୁଷାର୍ଥ ନ କଲେ ଦଣ୍ଡ ଭୋଗିବାକୁ ପଡ଼ିବ। ମୋ ସାଥିରେ ତ ଧର୍ମରାଜ ଅଛନ୍ତି ନା, ଯେବେ ହିସାବ କିତାବ ପରିଶୁଦ୍ଧ ହେବାର ସମୟ ଆସିବ ସେତେବେଳେ ବହୁତ ଦଣ୍ଡ ଭୋଗିବ। କର୍ମଭୋଗ ତ ନିଶ୍ଚିତ ରହିଛି, ବେମାର ହେଉଛନ୍ତି ତାହା ମଧ୍ୟ କର୍ମଭୋଗ ଅଟେ ନା, ବାବାଙ୍କ ଉପରେ ତ କେହି ନାହାନ୍ତି। ବୁଝାଉଛନ୍ତି ପିଲାମାନେ ପବିତ୍ର ହୁଅ ତେବେ ଉଚ୍ଚ ପଦ ପାଇବ, ନଚେତ କୌଣସି ଫାଇଦା ନାହିଁ। ଭଗବାନ ବାବା ଯାହାଙ୍କୁ ଅଧା କଳ୍ପ ମନେ ପକାଇଛ, ତାଙ୍କଠାରୁ ସମ୍ପତ୍ତି ନ ମିଳିଲେ ପିଲାମାନେ କେଉଁ କାମର? କିନ୍ତୁ ଡ୍ରାମା ଅନୁସାରେ ଏସବୁ ନିଶ୍ଚୟ ହେବ। ତେବେ ବୁଝାଇବା ପାଇଁ ବହୁତ ଉପାୟ ରହିଛି। ବିଶ୍ୱର ଶାନ୍ତି ତ ସତ୍ୟଯୁଗରେ ହିଁ ଥିଲା, ଯେଉଁଠାରେ ଏହି ଲକ୍ଷ୍ମୀ ନାରାୟଣଙ୍କର ରାଜ୍ୟ ଥିଲା। ଲଢ଼େଇ ବି ନିଶ୍ଚୟ ଲାଗିବ, କାହିଁକି ନା ଅଶାନ୍ତି ରହିଛି ନା। ଶ୍ରୀକୃଷ୍ଣ ପୁଣି ସତ୍ୟଯୁଗରେ ଆସିବେ, କହିଥାନ୍ତି ଯେ କଳିଯୁଗରେ ଦେବତାମାନଙ୍କର ଛାୟା ପଡ଼ିପାରିବ ନାହିଁ। ଏ କଥା ଏବେ ତୁମେମାନେ ଶୁଣୁଛ, ତୁମେ ଜାଣିଛ ଶିବ ବାବା ଆମକୁ ପଢ଼ାଉଛନ୍ତି, ସେହି ଶିକ୍ଷାକୁ ଧାରଣ କରିବାକୁ ହେବ, ପାଇଁ ସାରା ଜୀବନ ହିଁ ଲାଗିଯାଉଛି। କହୁଛନ୍ତି ନା ସାରା ଆୟୁ ବୁଝାଇଲି ତଥାପି ବି ବୁଝିନାହାନ୍ତି। ବେହଦ୍ର ବାବା କହୁଛନ୍ତି ପ୍ରଥମେ ତ ମୁଖ୍ୟ କଥା ବୁଝାଅ, ଜ୍ଞାନ ଏବଂ ଭକ୍ତି ଅଲଗା ଅଲଗା ଜିନିଷ ଅଟେ, ଅଧାକଳ୍ପ ଦିନ ଅଧାକଳ୍ପ ରାତି। ଶାସ୍ତ୍ରରେ କଳ୍ପର ଆୟୁ ହିଁ ଓଲଟା ଲେଖିଦେଇଛନ୍ତି, ଅଧା ଅଧା ମଧ୍ୟ ହୋଇପାରିବ ନାହିଁ। ତୁମମାନଙ୍କ ମଧ୍ୟରୁ ଯଦି କେହି ଶାସ୍ତ୍ର ନ ପଢ଼ିଥିବେ ତେବେ ବହୁତ ଭଲ, ପଢ଼ିଥିଲେ ସଂଶୟ ଉଠାଇବେ, ପ୍ରଶ୍ନ ପଚାରୁଥିବେ। ବାସ୍ତବରେ ଯେବେ ବାନପ୍ରସ୍ତ ଅବସ୍ଥା ହୋଇଥାଏ ସେତେବେଳେ ଭଗବାନଙ୍କୁ ମନେ ପକାଇଥାନ୍ତି, ନିଶ୍ଚୟ କାହାର ନା କାହାର ମାର୍ଗଦର୍ଶନରେ ଅନୁପ୍ରାଣିତ ହୋଇଥାନ୍ତି। ପୁଣି ଯେପରି ଗୁରୁ ଶିଖାଇବେ ଗୁରୁ ଭକ୍ତି ମଧ୍ୟ ଶିଖାଇଥାନ୍ତି, ଏପରି କେହି ନାହାନ୍ତି ଯେ ଯିଏକି ଭକ୍ତି ନ ଶିଖାଇଥାନ୍ତି। ତାଙ୍କମାନଙ୍କ ଭିତରେ ଭକ୍ତିର ଶକ୍ତି ରହିଛି, ସେଥିପାଇଁ ଏତେ ଅନୁସରଣକାରୀ ହେଉଛନ୍ତି। ଅନୁସରଣକାରୀଙ୍କୁ ଭକ୍ତ ପୂଜାରୀ କହିଥାନ୍ତି, ଏଠାରେ ସମସ୍ତେ ହେଉଛନ୍ତି ପୂଜାରୀ, ସେଠାରେ କେହି ପୂଜାରୀ ରହିବେ ନାହିଁ। ଭଗବାନ କେବେ ପୂଜାରୀ ହୋଇନଥାନ୍ତି, ଅନେକ ପଏଣ୍ଟ ବୁଝାଉଛନ୍ତି। ଧୀରେ ଧୀରେ ତୁମ ସନ୍ତାନମାନଙ୍କର ମଧ୍ୟ ବୁଝାଇବାର ଶକ୍ତି ଆସିଯିବ। ଏବେ ତୁମେ ଶୁଣାଉଛ ଯେ ଶ୍ରୀକୃଷ୍ଣ ଆସୁଛନ୍ତି, ସତ୍ୟଯୁଗରେ ନିଶ୍ଚୟ କୃଷ୍ଣ ରହିବେ, ନଚେତ ବିଶ୍ୱର ଇତିହାସ ଭୂଗୋଳର କିପରି ପୁନରାବୃତ୍ତି ହେବ? କେବଳ ଏକ ଶ୍ରୀକୃଷ୍ଣ ତ ରହିବେ ନାହିଁ, ଯଥା ରାଜାରାଣୀ ତଥା ପ୍ରଜା ରହିବେ, ଏଥିରେ ମଧ୍ୟ ବୁଝିବାର କଥା ରହିଛି। ତୁମେ ଜାଣୁଛ ଆମେ ହେଉଛୁ ବାବାଙ୍କର ସନ୍ତାନ, ବାବା ସମ୍ପତ୍ତି ଦେବାକୁ ଆସିଛନ୍ତି। ସ୍ୱର୍ଗକୁ ତ ସମସ୍ତେ ଯିବେ ନାହିଁ, ନା ତ୍ରେତୟାକୁ ସମସ୍ତେ ଆସିପାରିବେ। ମନୁଷ୍ୟ ସୃଷ୍ଟିର ବୃକ୍ଷ ଧୀରେ ଧୀରେ ବଢ଼ି ଚାଲିଛି, ଏହା ମନୁଷ୍ୟ ସୃଷ୍ଟିରୂପୀ ବୃକ୍ଷ ଅଟେ। ପରମଧାମରେ ଆତ୍ମାମାନଙ୍କର ବୃକ୍ଷ ରହିଛି, ଏଠାରେ ବ୍ରହ୍ମାଙ୍କ ଦ୍ୱାରା ସ୍ଥାପନା, ପୁଣି ଶଙ୍କରଙ୍କ ଦ୍ୱାରା ବିନାଶ, ପୁଣି ପାଳନା। ଏହି ଶବ୍ଦ ମଧ୍ୟ କାଇଦା ଅନୁସାରେ କହିବା ଦରକାର। ପିଲାମାନଙ୍କ ବୁଦ୍ଧିରେ ଏହି ନିଶା ରହିଛି ଯେ ଏହି ସୃଷ୍ଟି ଚକ୍ର କିପରି ଘୁରୁଛି, ରଚନା କିପରି ହେଉଛି। ଏବେ ବ୍ରାହ୍ମଣମାନଙ୍କର ଛୋଟ ରଚନା ଅଟେ ନା, ଏହା ହେଉଛି ବାଜୁଲି ଅର୍ଥାତ୍ ମାଙ୍କଡ଼ ଚିତ୍ ମାରିବା ଖେଳ ଅଟେ। ପୂର୍ବରୁ ସମସ୍ତେ ଶୂଦ୍ର ଥାନ୍ତି, ପୁଣି ବାବା ଆସି ବ୍ରହ୍ମାଙ୍କ ଦ୍ୱାରା ବ୍ରାହ୍ମଣମାନଙ୍କର ରଚନା କରୁଛନ୍ତି। ବ୍ରାହ୍ମଣ ହେଲେ ଚୁଟି ଅର୍ଥାତ୍ ଶୀର୍ଷ ସ୍ଥାନ। ବାଜୁଲି ଖେଳରେ ଚୁଟି ଏବଂ ପାଦ ପରସ୍ପର ମିଶିଥାଏ, ପ୍ରଥମେ ବ୍ରାହ୍ମଣ ଦରକାର। ବ୍ରାହ୍ମଣମାନଙ୍କର ଯୁଗ ବହୁତ ଛୋଟ ହୋଇଥାଏ, ପଛରେ ଦେବତାମାନଙ୍କର ଯୁଗ ରହିଛି। ଏହି ବିରାଟ ରୂପ ବର୍ଣ୍ଣବାଲାର ଚିତ୍ର ମଧ୍ୟ କାମରେ ଅଟେ, ଏହି ଚିତ୍ର ବୁଝାଇବା ପାଇଁ ବହୁତ ସହଜ। ଭିନ୍ନ ଭିନ୍ନ ମନୁଷ୍ୟଙ୍କର ଭିନ୍ନ ଭିନ୍ନ ରୂପ ରହିଛି, ବୁଝାଇବାରେ କେତେ ମଜା ଲାଗୁଛି। ବ୍ରାହ୍ମଣ ଅଛନ୍ତି ଅର୍ଥାତ୍ ସବୁ ଧର୍ମ ଅଛି, ଶୂଦ୍ରମାନଙ୍କ ଭିତରୁ ବ୍ରାହ୍ମଣମାନଙ୍କର ଚାରା ଲାଗୁଛି ଅର୍ଥାତ୍ ଶୂଦ୍ରରୁ ବ୍ରାହ୍ମଣ ସୃଷ୍ଟି ହେଉଛନ୍ତି। ମନୁଷ୍ୟମାନେ ବୃକ୍ଷର ଚାରା ଲଗାଉଛନ୍ତି, ବାବା ମଧ୍ୟ ଚାରା ଲଗାଉଛନ୍ତି, ଯେଉଁଠି ବିଶ୍ୱର ଶାନ୍ତି ହେବ। ଆଚ୍ଛା ମିଠା ମିଠା ଶିଖିଲଦେ ସନ୍ତାନମାନଙ୍କ ପ୍ରତି ମାତପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ପିତା ପରମାତ୍ମାଙ୍କୁ ନମସ୍ତେ ନମସ୍ତେ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ, ପ୍ରଥମ ପଏଣ୍ଟ, ସର୍ବଦା ସ୍ମୃତିରେ ରଖିବାକୁ ହେବ ଯେ ଆମେ ହେଉଛୁ ଈଶ୍ୱରୀୟ ସନ୍ତାନ। ଆମକୁ ସମସ୍ତଙ୍କ ସହ ମଧୁର ସମ୍ବନ୍ଧ ରଖିବାକୁ ହେବ, କାହାକୁ ବି ଦୁଃଖ ଦେବା ଉଚିତ ନୁହେଁ। ଦ୍ୱିତୀୟ ପଏଣ୍ଟ, ଭିତରେ ଭିତରେ ନିଜକୁ ଯାଞ୍ଚ କରିବା ଉଚିତ ଯେ ମୋ ଦ୍ୱାରା କୌଣସି ବିକର୍ମ ହେଉନାହିଁ ତ। ନିଜେ ଅଶାନ୍ତ ହେବା ତଥା ଅଶାନ୍ତି ସୃଷ୍ଟି କରିବାର ଅଭ୍ୟାସ ମୋର ନାହିଁ ତ। ଆଜିର ବରଦାନ, ପବିତ୍ରତାର ଶକ୍ତି ଦ୍ୱାରା ସର୍ବଦା ସୁଖର ସଂସାର ଭିତରେ ରହୁଥିବା ବେଗମପୁରର ସମ୍ରାଟ ହୁଅ। ପବିତ୍ରତାର ଶକ୍ତି ଦ୍ୱାରା ସର୍ବଦା ସୁଖର ସଂସାର ଭିତରେ ରହୁଥିବା ବେଗମପୁରର ସମ୍ରାଟ ହୁଅ। ସୁଖ ଶାନ୍ତିର ଆଧାର ହେଲା ପବିତ୍ରତା। ଯେଉଁ ପିଲାମାନେ ମନ ବଚନ କର୍ମ ତିନୋଟି ଯାକରେ ପବିତ୍ର ହୋଇଥାନ୍ତି ସେଇମାନେ ହିଁ ହାଇନେସ୍ ଅର୍ଥାତ୍ ଶ୍ରେଷ୍ଠତା ଏବଂ ହୋଲିନେସ୍ ଅର୍ଥାତ୍ ପବିତ୍ରତାର ବ୍ୟକ୍ତିତ୍ୱ ସମ୍ପନ୍ନ ଅଟନ୍ତି। ଯେଉଁଠାରେ ପବିତ୍ରତାର ଶକ୍ତି ରହିଛି ସେଠାରେ ସୁଖ ଏବଂ ଶାନ୍ତି ସ୍ୱତଃ ହିଁ ବିରାଜମାନ କରୁଥାଏ। କାହିଁକି ନା ପବିତ୍ରତା ହିଁ ସୁଖ ଶାନ୍ତିର ଜନନୀ। ପବିତ୍ର ଆତ୍ମାମାନେ କେବେ ବି ଉଦାସ ହୋଇପାରିବେ ନାହିଁ, ସେମାନେ ବେଗମପୁରର ବାଦଶାହା ଅଟନ୍ତି। ସେମାନଙ୍କର ମୁକୁଟ ତଥା ସିଂହାସନ ସ୍ୱତନ୍ତ୍ର ଅଟେ। ସେମାନଙ୍କର ଆଲୋକର ମୁକୁଟ ପବିତ୍ରତାର ହିଁ ପ୍ରତୀକ ଅଟେ। ଆଜିର ସ୍ଲୋଗାନ, ମୁଁ ଆତ୍ମା ଅଟେ ଶରୀର ନୁହେଁ, ଏହାକୁ ଚିନ୍ତନ କରିବା ହିଁ ସ୍ୱଚିନ୍ତନ ଅଟେ। ଅବ୍ୟକ୍ତ ଇସାରା, ଏବେ ଲଗନର ଅଗ୍ନିକୁ ପ୍ରଜ୍ୱଳିତ କରି ଯୋଗଯୁକ୍ତ ଜ୍ୱାଳା ରୂପ କର। ଶକ୍ତିଶାଳୀ ଯୋଗର ଅର୍ଥ ହେଲା ଲଗନର ଅଗ୍ନିକୁ ପ୍ରଜ୍ୱଳିତ କରିବା। ଜ୍ୱାଳା ରୂପରେ ଯୋଗ ହିଁ ଭ୍ରଷ୍ଟାଚାର ଏବଂ ଅତ୍ୟାଚାରର ଅଗ୍ନିକୁ ସମାପ୍ତ କରିବ ଏବଂ ସର୍ବ ଆତ୍ମାମାନଙ୍କୁ ସହଯୋଗ ଦେବ। ଏହାଦ୍ୱାରା ହିଁ ବେହଦର ବୈରାଗ୍ୟ ବୃତ୍ତି ପ୍ରଜ୍ୱଳିତ ହେବ। ତେବେ ଯୋଗର ଅଗ୍ନି ଗୋଟିଏ ପଟେ ସେହି ସବୁ ଅଗ୍ନିକୁ ସମାପ୍ତ କରିବ, ଅନ୍ୟପଟେ ଆତ୍ମାମାନଙ୍କୁ ପରମାତ୍ମା ସନ୍ଦେଶର ଶୀତଳ ସ୍ୱରୂପର ଅନୁଭୂତି କରାଇବ। ଏହାଦ୍ୱାରା ହିଁ ଆତ୍ମାମାନେ ପାପର ଅଗ୍ନିରୁ ମୁକ୍ତ ହୋଇପାରିବେ। ଓମ୍ ଶାନ୍ତି।